ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଦଳୀୟ ସଂକଳ୍ପପତ୍ର ଜାରି କରିବେ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କର ଆଜିଠାରୁ 6 ଦିନିଆ ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଗସ୍ତ. ଭାରତର ଆତ୍ମନିର୍ଭର ଅଭିଯାନ ଆଶାନୁରୂପ ଫଳ ପ୍ରଦାନ କରୁଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ. ସ୍ପେନ୍ ବନ୍ୟାରେ ମୃତ୍ୟୁ ସଂଖ୍ୟା 211 ବୃଦ୍ଧି ଏବଂ ହାଇଲୋ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଲେ ଭାରତର ମାଳବିକା ବନସୌତ. ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନେଇ ଦଳୀୟ ସଂକଳ୍ପପତ୍ର ଜାରି କରିବେ. 2 ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇ ଶ୍ରୀ ଶାହା ଗତ ରାତିରେ ରାଞ୍ଚିରେ ପହଞ୍ଚିଛନ୍ତି. ରାଜ୍ୟ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଶ୍ରୀ ଶାହା ଆଲୋଚନା କରିବେ. ଶ୍ରୀ ଶାହା ଆଜି ଘାଟଶିଲାର ଧାଲଭୂମଗଡ଼, ହଜାରିବାଗର ବରକଠା ଏବଂ ଛତ୍ରାର ହିମାରିଆଠାରେ ନିର୍ବାଚନୀ ରାଲିଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁରକୁ 6 ଦିନିଆ ଗସ୍ତରେ ଯିବେ. ଡକ୍ଟର ଜୟଶଙ୍କର ଅଷ୍ଟ୍ରେଲିଆର ବ୍ରିସବେନ୍ଠାରେ ନବନିର୍ମିତ ଭାରତର ଚତୁର୍ଥ ବାଣିଜ୍ୟିକ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ. କାନବେରାଠାରେ ଅନୁଷ୍ଠିତ ହେବାକୁ ଥିବା 5ଦଶ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଡକ୍ଟର ଜୟଶଙ୍କର ଏବଂ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍ଗ ମିଳିତ ଭାବେ ସହ ଅଧ୍ୟକ୍ଷତା କରିବେ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଷ୍ଟ୍ରେଲିଆର ସଂସଦ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ରାଇସିନା ଡାଉନ୍ ଅଣ୍ଡରର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ. ଡକ୍ଟର ଜୟଶଙ୍କରଙ୍କର ଅଷ୍ଟ୍ରେଲିଆର ନେତୃବୃନ୍ଦ, ସାଂସଦ, ପ୍ରତିଷ୍ଠିତ ଶିଳ୍ପପତି, ଗଣମାଧ୍ୟମ, ବୁଦ୍ଧିଜୀବୀ ଏବଂ ଭାରତୀୟ ସମୁଦାୟଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଡକ୍ଟର ଜୟଶଙ୍କର ଆସନ୍ତା 8 ତାରିଖରେ ସିଙ୍ଗାପୁର ଗସ୍ତରେ ଯିବେ. ସେଠାରେ 8ମ ଆସିଆନ୍ ଭାରତୀୟ ବୁଦ୍ଧିଜୀବୀ ନେଟୱାର୍କ ଗୋଲଟେବୁଲ୍ ବୈଠକରେ ଯୋଗଦେବେ. ଭାରତ ସିଙ୍ଗାପୁର ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସେଠାକାର ନେତୃବୃନ୍ଦଙ୍କ ସହିତ ସାକ୍ଷାତ ଆଲୋଚନା କରିବେ. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତର ଆତ୍ମନିର୍ଭର ଅଭିଯାନ ଆଶାନୁରୂପ ଫଳାଫଳ ପ୍ରଦାନ କରୁଛି. ଆସନ୍ତା 2029-30 ସୁଦ୍ଧା ଦେଶର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ 50,000 କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି. କାନପୁର ଆଇଆଇଟିର 65ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶୀ ଜ୍ଞାନକୌଶଳ ବିକଶିତ କରିବାକୁ ଆହ୍ୱାନ ଦେଇଛନ୍ତି. ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ କହିଛନ୍ତି. ଉଚ୍ଚମାନର ଜ୍ଞାନକୌଶଳକୁ ଆପଣେଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି. ବର୍ତ୍ତମାନର ବୈଶ୍ୱିକ ପ୍ରତିଯୋଗିତାମୂଳକ ପରିବେଶରେ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ଦେଶର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ. ଶ୍ରୀ ସିଂ କହିଛନ୍ତି 10 ବର୍ଷ ପୂର୍ବେ ପ୍ରତିରକ୍ଷା ରପ୍ତାନୀ 600 କୋଟି ଥିବାବେଳେ 2023-24 ଆର୍ଥିକ ବର୍ଷରେ ଏହା 21,000 କୋଟି ଟଙ୍କାକୁ ଅତିକ୍ରମ କରିଛି. ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ମନ୍ତ୍ରୀ ଶ୍ରୀ ସିଂ ଗୁରୁତ୍ୱ ପ୍ରଦାନ କରିବା ସହ ଏ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି. ପ୍ରଥମ ଆସିଆନ୍ ବୌଦ୍ଧ ଧର୍ମାବଲମ୍ବୀ ସମ୍ମିଳନୀ ଆସନ୍ତା 5 ଏବଂ 6 ତାରିଖରେ 2 ଦିନ ଧରି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ. ସଂସ୍କୃତି ମନ୍ତ୍ରଣାଳୟ ଏବଂ ଆନ୍ତର୍ଜାତିକ ବୌଦ୍ଧ ଧର୍ମାବଲମ୍ବୀ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି ସଶକ୍ତ ଏସିଆ ଗଠନରେ ବୁଦ୍ଧଧର୍ମର ଭୂମିକା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରରୁ ବୌଦ୍ଧ ସଂସ୍କୃତି ସହ ଜଡ଼ିତ ବ୍ୟକ୍ତିବିଶେଷ, ବିଶେଷଜ୍ଞ, ଅନୁଷ୍ଠାନ ପ୍ରତିନିଧି ଯୋଗଦେଇ ମତ ବିନିମୟ କରିବେ. କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି. ଶ୍ରୀ ପୁରୀ କହିଛନ୍ତି 2014 ପରଠାରୁ ବିଜେପି କ୍ରମାଗତ ନିର୍ବାଚନୀ ପ୍ରତିଶ୍ରତି ପୂରଣ କରିଆସୁଛି. ଅର୍ଥନୈତିକ, ଜାତୀୟ ନିରାପତ୍ତା ଏବଂ ସାମାଜିକ ଦୃଷ୍ଟିକୋଣରୁ ଦଳ ସବୁ କ୍ଷେତ୍ରରେ ପ୍ରତିଶ୍ରତି ରକ୍ଷା କରିଆସିଛି ବୋଲି ସେ କହିଛନ୍ତି. ସମ୍ବଳ ଉପଲବ୍ଧତା ଏବଂ କାର୍ଯ୍ୟକାରିତା ଆହ୍ୱାନକୁ ବିଚାର ନ କରି ବିରୋଧୀ ଦଳ ଅଯଥା ମନ୍ତବ୍ୟ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି. କଂଗ୍ରେସ ସରକାରଙ୍କ ତୁଳନାରେ ବିଜେପି ଯୋଜନାବଦ୍ଧ ବିକାଶ ପ୍ରକ୍ରିୟା ଜାରି ରଖିଛି ବୋଲି ସେ କହିଛନ୍ତି. ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍ର ଜବାବରେ ଶ୍ରୀ ଖଡ୍ଗେ ଗତକାଲି ବିଜେପିର କାର୍ଯ୍ୟଶୈଳୀକୁ ନେଇ ସମାଲୋଚନା କରିଥିଲେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ବନ୍ୟା ପ୍ରଭାବିତ ଭାଲେନ୍ସିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ 10,000 ପୁଲିସ୍ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରିଛନ୍ତି। ସେ କହିଛନ୍ତି ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା 211 ପହଞ୍ଚିଛି, ତେବେ ଏହା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଗତ ସୋମବାରଠାରୁ ହୋଇଥିବା ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ, ଖାଦ୍ୟ ଯୋଗାଣ ଏବଂ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। 1700 ଯବାନ ସେହି ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି। ଏହି ବନ୍ୟାରେ ନିଖୋଜ ଥିବା ଲୋକଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଖୋଜାଖୋଜି କରୁଛନ୍ତି ବୋଲି ଶ୍ରୀ ସାଞ୍ଚେଜ୍ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନର 352ତମ ପରିଚାଳନା ବୋର୍ଡ ବୈଠକ ଜେନେଭାରେ ଚାଲିଛି। ଏହା ଗତମାସ 28 ଆରମ୍ଭ ହୋଇଥିବା ବେଳେ ଆସନ୍ତା 7 ଶେଷ ହେବ। ଏହି ବୈଠକରେ ଶ୍ରମ ଓ ନିଯୁକ୍ତି ସଚିବ ସୁମିତା ଦୌରା ଦାରିଦ୍ର୍ୟର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ସହ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ପ୍ରାଥମିକ ଆକଳନ ଅନୁଯାୟୀ 2016-17 2022-23 ମଧ୍ୟରେ ଦେଶରେ ନିଯୁକ୍ତି ଅଭିବୃଦ୍ଧି ଯୋଗୁଁ ପ୍ରାୟ 170 ନିୟୁତ ଲୋକଙ୍କୁ ଅର୍ଥନୈତିକ କାର୍ଯ୍ୟକଳାପରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀମତୀ ଦୌରା ପିଏମ୍ ଜନଧନ ଯୋଜନା ଭଳି ସରକାରୀ ପଦକ୍ଷେପ ବିଷୟରେ କହିଥିଲେ ଯେ ବ୍ୟାଙ୍କ ଖାତା ନଥିବା ଲୋକଙ୍କ ପାଇଁ ଆର୍ଥିକ ବ୍ୟବଧାନକୁ ଏହି ଯୋଜନା ଦୂର କରିଛି ଏବଂ ପିଏମ୍ ଜୀବନଜ୍ୟୋତି ଯୋଜନା ଏବଂ ପିଏମ୍ ସୁରକ୍ଷା ବୀମା ଯୋଜନା ଲୋକଙ୍କୁ ବୀମା ସୁରକ୍ଷା ପ୍ରଦାନ କରିଛି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସ୍ୱତନ୍ତ୍ର ସାମରିକ ଅଭ୍ୟାସ ବ୍ରଜ ପ୍ରହାର ଗତକାଲିଠାରୁ ଆମେରିକାର ଇଡାହୋସ୍ଥିତ ୱର୍କଡ୍ କମ୍ବ୍ୟାକ୍ଟ ପ୍ରଶିକ୍ଷଣ କେନ୍ଦ୍ରରେ ଆରମ୍ଭ ହୋଇଛି। ଏହା ଆସନ୍ତା 22 ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ମେଘାଳୟର ଉମରୋଇଠାରେ ଡିସେମ୍ବର ମାସରେ ଉଭୟ ଦେଶ ଏହି ମିଳିତ ସମରାଭ୍ୟାସ କରିଥିଲେ। ଭାରତ ଏବଂ ଆମେରିକା ସେନା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହି ବ୍ରଜ ପ୍ରହାର ସମରାଭ୍ୟାସ ଅନୁଷ୍ଠିତ ହୋଇଛି। ଉଭୟ ଦେଶରୁ 45 ସେନାକର୍ମୀ ଏଥିରେ ଭାଗ ନେଉଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତୀୟ ସେନା ପକ୍ଷରୁ ସ୍ପେଶିଆଲ ଫୋର୍ସେସ୍ ୟୁନିଟ୍ ଅଂଶଗ୍ରହଣ କରିଥିବା ବେଳେ ଆମେରିକା ସେନା ପକ୍ଷରୁ ଗ୍ରୀନ୍ ବେରେଟ୍ସ ଏଥିରେ ସାମିଲ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି କରିବା ସହ ପାରସ୍ପରିକ ବୁଝାମଣାକୁ ସୁଦୃଢ଼ କରିବା ପାଇଁ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ମରୁଭୂମି ଏବଂ ପ୍ରତିକୂଳ ଭୌଗୋଳିକ ପରିସ୍ଥିତିରେ ଉଭୟ ଦେଶର ସେନା ମିଳିତ ଭାବେ ବିଭିନ୍ନ ଅଭିଯାନରେ ସାମିଲ ହେବା ନେଇ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ସମରାଭ୍ୟାସରେ ସେନାକର୍ମୀଙ୍କ ଶାରୀରିକ ସୁସ୍ଥତା, ମିଳିତ ଯୋଜନା ଏବଂ କୌଶଳର ପ୍ରୟୋଗ କରାଯିବା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଭାରତର ମହିଳା ବ୍ୟାଡ୍ମିଣ୍ଟନ ତାରକା ମାଳବିକା ବନ୍ସୋଦ୍ ହାଇଲୋ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଜର୍ମାନୀର ସାରବ୍ରୁକେନ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାର ସେମିଫାଇନାଲ୍ରେ ଗତକାଲି ଡେନମାର୍କର ଜୁଲେ ଦାୱଲ ଜାକବସେନ୍ଙ୍କୁ 23-21 ଏବଂ 21-18 ସେଟ୍ରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗର ଟାଇଟଲ୍ ହାସଲ ପାଇଁ ମାଳବିକା ଆଜି ଡେନମାର୍କର ମିଆ ବ୍ଲିଚ୍ଫେଲ୍ଡଙ୍କୁ ଭେଟିବେ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନର ଖେଳ ଆଜି ନ୍ୟୁଜିଲାଣ୍ଡ ତା'ର ଦ୍ୱିତୀୟ ଇନିଂସ 9 171 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ 143 ରନ୍ରେ ଆଗୁଆ ରହିଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା 4 ୱିକେଟ୍ ଏବଂ ରବିଚନ୍ଦ୍ରନ ଅଶ୍ୱିନ 3 ୱିକେଟ୍ ହାସଲ କରିଛନ୍ତି। ପୂର୍ବରୁ ଭାରତ ତା'ର ଦ୍ୱିତୀୟ ଇନିଂସରେ 263 ରନ୍ ସଂଗ୍ରହ କରିଥିଲା। ଶୁଭମନ ଗିଲ୍ 90 ରନ୍ ଏବଂ ଋଷଭ ପନ୍ଥ 60 ରନ୍ କରିଥିଲେ। ଏହି ଯୋଡ଼ି 114 ବଲ୍ରୁ 96 ରନ୍ ସଂଗ୍ରହ କରିଥିଲେ। ସ୍ୱିସ୍ ଓପନ୍ ଇଣ୍ଡୋର ତୀରଚାଳନା ପ୍ରତିଯୋଗିତାରେ ଭାରତର ଅତନୁ ଦାସ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଲାଉସେନେଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଅତନୁ ସ୍ୱିଜରଲ୍ୟାଣ୍ଡର ଥୋମାସ୍ ରୋଫର୍ଙ୍କୁ 6-4 ପଏଣ୍ଟରେ ପରାସ୍ତ କରି ରିକର୍ଭ ପୁରୁଷ ଏକକ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ସେମିଫାଇନାଲ୍ ପର୍ଯ୍ୟାୟରେ ଅତନୁ ତାଙ୍କର ରୋମାନ ପ୍ରତିପକ୍ଷଙ୍କଠାରୁ 4-6 ପଏଣ୍ଟରେ ପରାସ୍ତ ହୋଇଥିଲେ। ସୂଚନାଯୋଗ୍ୟ ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ 31 ଦେଶର 300 ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଦଳୀୟ ସଂକଳ୍ପପତ୍ର ଜାରି କରିବେ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କର ଆଜିଠାରୁ 6 ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଗସ୍ତ। ଭାରତର ଆତ୍ମନିର୍ଭର ଅଭିଯାନ ଆଶାନୁରୂପ ଫଳ ପ୍ରଦାନ କରୁଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ପେନ୍ ବନ୍ୟାରେ ମୃତ୍ୟୁ ସଂଖ୍ୟା 211 ବୃଦ୍ଧି ଏବଂ ହାଇଲୋ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଲେ ଭାରତର ମାଳବିକା ବନ୍ସୋଦ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।